ଏବେ କୁହନ୍ତୁ।
ମୋ ନାଁ ପ୍ରତିଭା ମଞ୍ଜରୀ ପ୍ରଧାନ, ମୁଁ ଧୀରୁକୁଟି ସାହି ୱାର୍ଡ ନମ୍ବର 11 ରୁ କହୁଛି। ଏଠାରେ ଆମର ବସ୍ତିରେ ଅତ୍ୟଧିକ ଗରମ ତାପ ରହୁଛି, ତଥାପି ମଧ୍ୟ ଆମକୁ ଜଳ ଯୋଗାଣ ବିଭାଗରୁ ପ୍ରସ୍ତୁତ ଭାବରେ ଜଳ ଆବଶ୍ୟକ ରହୁଛି। ଯଦି ବା ଆବଶ୍ୟକ ଥିଲେ ମଧ୍ୟ ତଥାପି ଅତ୍ୟଧିକ ଲୋକମାନଙ୍କର ପରିବେଶ ବସତି ଦ୍ଵାରା ଲୋକମାନେ ଆଉ ଟିକେ ଅଧିକ ଜଳ ଉପଯୋଗ କରୁଛନ୍ତି ବା ଅନୁଭବ କରୁଛନ୍ତି। ଯଦି ଆଉ ଟିକେ ଜଳ ଅଧିକ ପରିମାଣରେ ଯୋଗାଇ ଦିଆଯାଆନ୍ତା ତାହେଲେ ଆମେ ସମସ୍ତେ ଉପକୃତ ହୁଅନ୍ତୁ। ଧନ୍ୟବାଦ।
ଯେକୌଣସି ନମ୍ବର ଦେବା।